ନା ମୃଣାଳ ଚାଟ୍ଟାର୍ଜୀ, ଭାରତୀୟ ଜନସଞ୍ଚାର ସଂସ୍ଥାନ ଢେଙ୍କାନାଳରେ ମୁଁ ଅଧ୍ୟାପନା କରେ। ଆଜି ଯେଉଁ ବିଷୟରେ ଆମେ କଥାବାର୍ତ୍ତା ହେବା ତାହା ହେଉଛି ଡେଭଲପମେଣ୍ଟ ଜର୍ଣ୍ଣାଲିଜିମ୍ ବା ଉନ୍ନୟନ ସାମ୍ବାଦିକତା। ପ୍ରଥମେ ମୁଁ କହିବା ପାଇଁ ଚାହିଁବି ଯେ ଉନ୍ନୟନ ସାମ୍ବାଦିକତା ବୋଇଲେ ଆମେ କ'ଣ ବୁଝୁଛୁ। ଏ ଯେଉଁ ଶବ୍ଦଟି ଡେଭଲପମେଣ୍ଟ ଜର୍ଣ୍ଣାଲିଜିମ୍, ଇଏ ଶବ୍ଦର ଆରମ୍ଭ 1968 ଫିଲିପାଇନ୍ସରେ ଗୋଟିଏ ଇଣ୍ଟରନ୍ୟାସନାଲ୍ କନ୍ଫରେନ୍ସରେ ପ୍ରଥମେ ଏ ଶବ୍ଦଟି ଉଦ୍ଭାବିତ ହେଲା ଏବଂ ତା ପରଠୁ ଡେଭଲପମେଣ୍ଟ ଜର୍ଣ୍ଣାଲିଜିମ୍ ଏକ ବିଧିବଦ୍ଧ ପାଠ୍ୟକ୍ରମ ଭାବରେ ବା ବିଧିବଦ୍ଧ ବ୍ୟବସ୍ଥା ଭାବରେ ଆଦୃତ ହେଲା, ଲୋକମାନେ ପଢ଼ିଲେ ଜାଣିଲେ। କିନ୍ତୁ ଯେଉଁ କନ୍ସେପ୍ଟ ୟା ପଛରେ ଉନ୍ନୟନମୂଳକ ସାମ୍ବାଦିକତାର କନ୍ସେପ୍ଟ ହେଉଛି ସମ୍ପୂର୍ଣ୍ଣ ସରଳ, ଯେ ସାମ୍ବାଦିକତା ଉନ୍ନୟନ ପାଇଁ ଏବଂ ଉନ୍ନୟନ ବିଷୟରେ, ଆହୁରି ସରଳ କରିକି କହିଲେ ଉନ୍ନୟନ ବିଷୟରେ ଲେଖିବା ଏବଂ ଉନ୍ନୟନ ପାଇଁ ଲେଖିବା, ଏ ଦୁଇଟି ଯାକ କଥାକୁ ମିଶେଇ ଦେଲେ ଆମେ ଉନ୍ନୟନମୂଳକ ସାମ୍ବାଦିକତା ବୋଲି କହୁ। ଆଚ୍ଛା, ଉନ୍ନୟନର ପୁଣି ସଂଜ୍ଞାଟାକୁ ଦେଖିବା ପାଇଁ ପଡ଼ିବ। ଉନ୍ନୟନର ବିଭିନ୍ନ ଆଙ୍ଗିକ ରହିଛି, ତା ଭିତରୁ ଅର୍ଥନୈତିକ ଉନ୍ନତି ଗୋଟେ ବଡ଼ କଥା, କିନ୍ତୁ କେବଳ ଅର୍ଥନୈତିକ ଉନ୍ନତି ଉନ୍ନୟନ ନୁହଁ। ଅର୍ଥନୈତିକ ଉନ୍ନତିକୁ ଛାଡ଼ିଦେଲେ ଜୀବନକୁ ବଞ୍ଚିବା ପାଇଁ ଗୋଟେ ସମାଜରେ ବା ଗୋଟେ ସମାଜ ତା'ର ଫୁଲ୍ ପୋଟେନ୍ସିଆଲ୍ ରିଏଲାଇଜ୍ କରିବା ପାଇଁ ଯାହା 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 ଆବଶ୍ୟକ ସବୁ ଉନ୍ନୟନର ଭିତରେ ଆସେ। ଉନ୍ନୟନର ସଂଜ୍ଞା ବିଷୟରେ ଆମେ ଟିକେ ଆଲୋଚନା କରିନେବା ଉଚିତ। ଉନ୍ନୟନର ସଂଜ୍ଞା ଭିତରେ ଅର୍ଥନୈତିକ ଉନ୍ନୟନ ଗୋଟେ ବଡ଼ ଜାଗା ଦଖଲ କରି ରହିଛି, ସତ, କିନ୍ତୁ କେବଳ ଅର୍ଥନୈତିକ ଉନ୍ନତି ଉନ୍ନୟନର ସମ୍ପୂର୍ଣ୍ଣ ସଂଜ୍ଞା ନୁହଁ। ତାହା ସହିତ ସାମାଜିକ ଉନ୍ନତି, ସାଂସ୍କୃତିକ ଉନ୍ନତି, ରାଜନୈତିକ କ୍ଷେତ୍ରରେ ନିଜର ମତ ପ୍ରକାଶ କରିବାର ଯେଉଁ କ୍ଷମତା, ଇଏ ସବୁ ଉନ୍ନୟନର ଭିତରେ ସାମିଲ ରହିଛି। ଅର୍ଥାତ୍ ଜଣେ ମଣିଷ ଭାବରେ ନିଜର ପୋଟେନ୍ସିଆଲ୍କୁ ସାବ୍ୟସ୍ତ କରିବାରେ ଯାହା ଯାହା ଆବଶ୍ୟକ ତାହା ସବୁ ମିଳିବା ଉନ୍ନୟନର ଏକ ସଂଜ୍ଞା। ତେଣୁ ତାକୁ ମଣିଷ କେମିତି ପାଇବ, ଗୋଟେ ସମାଜର ବ୍ୟକ୍ତିଟିଏ କେମିତି ପାଇବ, ସେ କ୍ଷେତ୍ରରେ କାମ କରୁଥିବା, ସେ କ୍ଷେତ୍ରରେ ରିପୋର୍ଟିଂ କରୁଥିବା, ସେ କ୍ଷେତ୍ରରେ ଖବର ଦେଉଥିବା କ୍ଷେତ୍ରଟିକୁ ଆମେ ଉନ୍ନୟନମୂଳକ ସାମ୍ବାଦିକତା ବୋଲି କହିବା। ଏବେ ଆମେ ଆଲୋଚନା କରିବା ଯେ ଉନ୍ନୟନମୂଳକ ଯେଉଁ ସାମ୍ବାଦିକତା ତାର ଉଦ୍ଦେଶ୍ୟଟା କ'ଣ। ଗୋଟେ କଥା ତ ମୁଁ ଆପଣଙ୍କୁ କହିଲି, ଯେଉଁଟା ଏକଦମ ସରଳ ଭାବରେ ଦେଖିଲେ ଉନ୍ନୟନ ବିଷୟରେ କହିବା, ଉନ୍ନୟନ ପାଇଁ କହିବା। ଇଏ କଥାଟି ଉନ୍ନୟନମୂଳକ ସାମ୍ବାଦିକତା ଶବ୍ଦ ଯେତେବେଳେ ଆସିଲା, କଏନ୍ ହେଲା, ତାର ବହୁ ପୂର୍ବରୁ ମଧ୍ୟ ଇଏ କାମ କରୁଥିଲା ସାମ୍ବାଦିକତା ଏ କାମ କରୁଛି, ଖବରକାଗଜମାନେ ଏ କାମ କରିଛନ୍ତି। ଉଦାହରଣ ଭାବରେ ଆପଣ ଗାନ୍ଧିଜୀଙ୍କର ହରିଜନ ଖବରକାଗଜ କଥା ବି କହିପାରନ୍ତି। କିନ୍ତୁ ଯଦି ପ୍ରାକ୍ଟିକାଲ ଟର୍ମସ୍ରେ ଦେଖିବା, ଉନ୍ନୟନମୂଳକ ସାମ୍ବାଦିକତା ମୋଟାମୋଟି ଚାରୋଟି ତାର ଉଦ୍ଦେଶ୍ୟ। ପ୍ରଥମ ଉଦ୍ଦେଶ୍ୟ ହେଉଛି ଟୁ ଡ୍ର ଆଟେନ୍ସନ୍, ଦୃଷ୍ଟି ଆକର୍ଷଣ କରିବା। କାହାର ଦୃଷ୍ଟି ଆକର୍ଷଣ କରିବା? ଜନସାଧାରଣଙ୍କର ଦୃଷ୍ଟି ଆକର୍ଷଣ କରିବା, ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା, ଗଭର୍ଣ୍ଣମେଣ୍ଟର ସରକାରର ଦୃଷ୍ଟି ଆକର୍ଷଣ କରିବା କୌଣସି ପ୍ରସଙ୍ଗ ବା କୌଣସି ଘଟଣା ଉପରେ। ଗୋଟେ ଉଦାହରଣ ଦିଏ, ଧରନ୍ତୁ ଓଡ଼ିଶାର କୌଣସି ପ୍ରାନ୍ତରେ ଭୟଙ୍କର ଦାରିଦ୍ର୍ୟ ରହିଛି, ବା ଧରନ୍ତୁ କିଛି ଦିନ ତଳେ ଜାପାନୀ ଜ୍ୱର ଓଡ଼ିଶାର ଦକ୍ଷିଣାଞ୍ଚଳରେ, ଦକ୍ଷିଣ ପଶ୍ଚିମାଞ୍ଚଳର ବେଶ କେତୋଟି ଜିଲ୍ଲାରେ ବ୍ୟାପିଲା ଏବଂ ତା ପାଇଁ 100 ପାଖାପାଖି ଲୋକ ସେଥିରେ ମୃତ୍ୟୁବରଣ କଲେ। ଏ ଘଟଣାଟିକୁ ଯଦି ଆମେ ଲେଖିବା ଏବଂ ଏଇ ଆଙ୍ଗେଲରେ ଲେଖିବା ଯେ ଜାପାନୀ ଜ୍ୱରରେ ମୃତ୍ୟୁ ହୋଇଥିବା ଏ 100 ଲୋକ, ଜାପାନୀ ଜ୍ୱରଟା କେମିତି ହେଉଛି, ଇଏ ମୃତ୍ୟୁ ଯେମିତି ଆଉ ନ ହୁଏ ତାହା ପାଇଁ କ'ଣ କରାଯାଉଛି, ସରକାର ଏ ଦିଗରେ କ'ଣ କରୁଛନ୍ତି, ଇଏ ସବୁ ମିଶେଇ ଏବଂ ଏଭଳି ଘଟଣା ଯେମିତି ସେ ଅଞ୍ଚଳରେ ଆଉ ନ ହେଉ ସେ ବିଷୟରେ କ'ଣ କରାଯାଇପାରେ, ତାର ସଜେସନ୍ସ ସହିତ ଯଦି ଆମେ ଗୋଟେ ଲେଖା ଲେଖିବା, ତାହେଲେ ତାକୁ ଆମେ ଉନ୍ନୟନମୂଳକ ସାମ୍ବାଦିକତା ବୋଲି କହିବା। ଏ ଲେଖାର ଉଦ୍ଦେଶ୍ୟ ହେଉଛି ଏକ, ଟୁ ଡ୍ର ଆଟେନ୍ସନ୍, ଲୋକମାନଙ୍କର ଦୃଷ୍ଟି ଆକର୍ଷଣ କରିବା। ଦ୍ୱିତୀୟ କଥା ହେଉଛି ଲୋକମାନଙ୍କୁ ଏନ୍ଗେଜ୍ କରିବା, ବା ଲୋକମାନଙ୍କର କେବଳ ଦୃଷ୍ଟି ଆକର୍ଷଣ କରିବା କଥା ନୁହଁ, ଲୋକମାନେ ସେଥିରେ ସମ୍ପୃକ୍ତ ହେବେ, ସାରା ଓଡ଼ିଶାର ଲୋକ ଜାଣିବେ ଯେ ଏଠି ଏମିତି ଗୋଟେ ଘଟଣା ଘଟୁଛି, ସାରା ଓଡ଼ିଶାର ଲୋକ ସେ ଦିଗରେ ଭାବିବେ, ମନରେ ଭାବିବେ, କାର୍ଯ୍ୟରେ କରିବା ପାଇଁ ସରକାରଙ୍କ ଉପରେ ପ୍ରଶାସନ ଉପରେ ଗୋଟେ ଚାପ ସୃଷ୍ଟି କରିବେ। ସେଇଟା ହେଉଛି ଏନଗେଜ୍ କରିବା, ସମ୍ପୃକ୍ତ କରିବା, ସିଏ ହେଉଛି ଦ୍ୱିତୀୟ ତାର ଉଦ୍ଦେଶ୍ୟ। ତୃତୀୟ ଉଦ୍ଦେଶ୍ୟ ହେଉଛି ପରିବର୍ତ୍ତନ, ସିକ୍ ଚେଞ୍ଜ, ଗୋଟେ ପରିବର୍ତ୍ତନର ଆଶା। ଏମିତି ଘଟଣା ଯାହା ସଭ୍ୟ ସମାଜରେ ଘଟିବା କଥା ନୁହଁ, ଯାହା ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଘଟିବା କଥା ନୁହଁ, ତାହା ଘଟିଛି। ତାହା ପରବର୍ତ୍ତୀ ସମୟରେ କେମିତି ନ ଘଟୁ, ଜାପାନୀ ଜ୍ୱରରେ ଆଉ ଯେମିତି ଶିଶୁ ମୃତ୍ୟୁ ନ ହଉ, ଦାରିଦ୍ର୍ୟରେ ଆଉ କେହି ଏମିତି ନ ସଡ଼ନ୍ତୁ, ତା ଜାଗା ନିଜ ଜାଗା ଛାଡ଼ିକି ଦାଦନ ଶ୍ରମିକ ଖଟିବା ପାଇଁ ନ ଯାଆନ୍ତୁ, ଏଇ ବିଷୟରେ ଯେଉଁ ଚେଞ୍ଜ ଆବଶ୍ୟକ, ସେ ଚେଞ୍ଜର ଆବଶ୍ୟକତାଟାକୁ ଜନସମାଜ ଆଗରେ, ପ୍ରଶାସନ ଆଗରେ, ସରକାରଙ୍କ ଆଗରେ ପରିବେଷଣ କରିବା, ଇଏ ହେଉଛି ଉନ୍ନୟନମୂଳକ ସାମ୍ବାଦିକତାର ତୃତୀୟ କାମ। ଏବଂ ଚତୁର୍ଥ କାମଟି ହେଲା ଯେ ସମାଜରେ ଏକ ସକାରାତ୍ମକ ମନୋଭାବର ପ୍ରସାରଣ। ଅନେକ ସମୟରେ ଅନ୍ୟାନ୍ୟ ପ୍ରକାର ଯେଉଁ ରିପୋର୍ଟିଂ କରାଯାଉଛି ସେଥିରେ ନେଗେଟିଭିଟି ଟିକେ ବେଶୀ ହୋଇଯାଉଛି, ନକାରାତ୍ମକ ଚିନ୍ତାଧାରା ଟିକେ ବେଶୀ ହୋଇଯାଉଛି, ମରିଗଲେ, ଖାଇଗଲେ, ନେଇଗଲେ, ଏ ଜାତୀୟ କଥା ବାରମ୍ବାର ବାରମ୍ବାର କହିଲା ଫଳରେ ଜନସାଧାରଣଙ୍କ ଭିତରେ ମନରେ ଗୋଟେ ଧାରଣା ହୋଇଯାଉଛି ଯେ ଏ ଦେଶରେ, ଏ ରାଜ୍ୟରେ, ଏ ପୃଥିବୀରେ ଭଲ କିଛି ହେଉନାହିଁ, ଯାହା ସାଧାରଣ ଜୀବନ ଜିଇଁବାର ଏକ ପରିପନ୍ଥୀ ଭାବରେ କାର୍ଯ୍ୟ କରୁଛି। ଆମେ ଭଲ ଭାବରେ ବଞ୍ଚିବା ପାଇଁ ଆମ ଚାରିପାଖରେ ଗୋଟେ ପଜିଟିଭିଟିର ଏ ଅରା ରହିବା ଦରକାର, ସକାରାତ୍ମକ ଗୋଟେ ଭାବନା ରହିବା ଦରକାର। ଏ ଦେଶରେ କିଛି ଭଲ ହେଉଛି, ଏ ରାଜ୍ୟରେ କିଛି ଭଲ ରହୁଛି, ମୋ ଚାରିପାଖରେ କିଛି ଭଲ ଲୋକ ଅଛନ୍ତି, ଭଲ କାମ କିଛି ହେଉଛି, ଇଏ ମନୋଭାବ ବି ରହିବା କଥା, ଇଏ ବାତାବରଣ ବି ରହିବା କଥା। ଏ ବାତାବରଣ ସୃଷ୍ଟି କରିବା ଉନ୍ନୟନମୂଳକ ସାମ୍ବାଦିକତାର ଆଉ ଏକ କାମ। ତାହେଲେ ଯେଉଁ ମୋଟାମୋଟି ଚାରୋଟି କଥା କହିଲି, ଡ୍ର ଆଟେନସନ୍, ଦୃଷ୍ଟି ଆକର୍ଷଣ କରିବା, ଲୋକମାନଙ୍କୁ, ପ୍ରଶାସନକୁ, ସରକାରଙ୍କୁ ସମ୍ପୃକ୍ତ କରିବା, ତୃତୀୟ ସିକ୍ ଚେଞ୍ଜ ପରିବର୍ତ୍ତନ କରିବା, ଯେଉଁ ଅବସ୍ଥାରେ ଅଛି ସେ ଅବସ୍ଥାରୁ ଉନ୍ନତତର ଅବସ୍ଥାକୁ ପରିବର୍ତ୍ତନ କରିବା, ଏବଂ ଚାରି ଏକ ସକାରାତ୍ମକ ବାତାବରଣ ସୃଷ୍ଟି କରିବା, ଇଏ ହେଲା ଉନ୍ନୟନମୂଳକ ସାମ୍ବାଦିକତାର ଚାରୋଟି ମୁଖ୍ୟ ଲକ୍ଷ୍ୟ। ଏବେ ମୁଁ ଆପଣଙ୍କୁ କହେ ଯେ ଉନ୍ନୟନମୂଳକ ସାମ୍ବାଦିକତା ଆପଣ କରିବେ କେମିତି। ପ୍ରଥମ ଷ୍ଟେପ୍ ଭାବରେ ନିଅନ୍ତୁ ଯେ କେଉଁ ଇସ୍ୟୁଟା ଲେଖିବେ, କେଉଁ ଇସ୍ୟୁ ଉପରେ ଆପଣ ବିଶେଷ କରିକି ଫୋକସ୍ କରିବେ, ସେ ଇସ୍ୟୁକୁ ଆଗେ ନିଅନ୍ତୁ, ସେ ଇସ୍ୟୁ ବିଷୟରେ ଆଗେ ଜାଣନ୍ତୁ, ନିଜେ ପଢ଼ିବା ଆବଶ୍ୟକତା ରହିଛି, ଏବଂ ସେ ଇସ୍ୟୁ ଭିତରେ ଯେଉଁମାନେ ଏକ୍ସପର୍ଟ ବିଶେଷଜ୍ଞ ତାଙ୍କ ସହିତ ବି ଆପଣ କଥାବାର୍ତ୍ତା କରନ୍ତୁ। ଷ୍ଟେପ୍ ଟୁ, ସେ ଇସ୍ୟୁ ଯେଉଁଠି ଘଟୁ, ଯେଉଁଠୁ ଅରିଜିନେଟ୍ କରିଛି, ସେ ଘଟଣା ଯେଉଁଠି ଘଟିଛି, ସେ ଜାଗାକୁ ଆପଣ ଯାଆନ୍ତୁ, ଯେଉଁ ଷ୍ଟେକ୍ ହୋଲ୍ଡର୍ସମାନଙ୍କ ସହିତ, ଯେଉଁଥିରେ ଯେଉଁମାନେ ସେଥିରେ ସମ୍ପୃକ୍ତ, ସେ ଲୋକମାନଙ୍କ ସହିତ ଆପଣ କଥାବାର୍ତ୍ତା କରନ୍ତୁ। ଉଦାହରଣ ସ୍ୱରୂପ ପଲ୍ୟୁସନ୍ କଥା ଧରନ୍ତୁ, ଶୀତ ଦିନରେ ଦିଲ୍ଲୀରେ ବହୁତ ପଲ୍ୟୁସନ୍ ହୁଏ, ତେଣୁ ଏ ବିଷୟରେ ଯଦି ଆପଣ ଉନ୍ନୟନମୂଳକ ରିପୋର୍ଟଟେ ବାହାର କରିବା ପାଇଁ ଚାହୁଁଛନ୍ତି, ତାହେଲେ ପ୍ରଥମେ ଆପଣ ଷ୍ଟେକ୍ ହୋଲ୍ଡର୍ସମାନଙ୍କ ସହିତ କଥାବାର୍ତ୍ତା କରନ୍ତୁ, ୟାକୁ ପଲ୍ୟୁସନ୍କୁ କେମିତି ଟ୍ୟାକଲ୍ କରିହେବ ସେ ବିଷୟରେ ଯେଉଁମାନେ ବିଶେଷଜ୍ଞ, ଯେଉଁମାନେ ସେ ବିଷୟରେ ଅଧିକ ପାଠ ପଢ଼ିଛନ୍ତି, ଅଧିକ ଗବେଷଣା କରୁଛନ୍ତି, ତାଙ୍କ ସହିତ ବି କଥାବାର୍ତ୍ତା କରନ୍ତୁ, କ'ଣ କ'ଣ କରାଯାଇପାରେ ସେ ସଜେସନ୍ସ ବି ଦିଅନ୍ତୁ। ଷ୍ଟେପ୍ ଥ୍ରୀ, ଉନ୍ନୟନମୂଳକ ସାମ୍ବାଦିକତା କରିବାର ବା ଉନ୍ନୟନମୂଳକ ରିପୋର୍ଟ ଲେଖିଲା ବେଳେ ଆପଣ ଫିଚର ଧର୍ମୀ ଲେଖା ଟିକେ ବେଶୀ ଲେଖିବା ପାଇଁ ଚେଷ୍ଟା କରନ୍ତୁ। ଷ୍ଟ୍ରେଟ୍ ନ୍ୟୁଜ୍ ରିପୋର୍ଟ ବଦଳରେ ଡେଭଲପମେଣ୍ଟ ନ୍ୟୁଜ୍ ଯଦି ଫିଚର ଧର୍ମୀ ଭାବରେ ଲେଖାଯାଏ, ତାହେଲେ ତାର ଅପିଲ, ତାର ଆବେଦନ ଜନସମାଜରେ ଟିକେ ଭଲ ହୁଏ, ଅଧିକ ହୁଏ, ଅଧିକ ଲୋକ ତା ସହିତ ସମ୍ପୃକ୍ତ ହୋଇପାରନ୍ତି। ତେଣୁ ରିପୋର୍ଟ ଯଦି ଆପଣ କରିବା ପାଇଁ ଚାହାନ୍ତି କରନ୍ତୁ, ନ୍ୟୁଜ୍ ରିପୋର୍ଟ କରନ୍ତୁ, କିନ୍ତୁ ତା ତୁଳନାରେ ଯଦି ଆପଣ ଫିଚର ଲେଖିବେ, ତାହେଲେ ତାହା ଆହୁରି ବେଶୀ ଗ୍ରାହ୍ୟ ହୋଇପାରିବ। ଆପଣମାନଙ୍କୁ ମୁଁ ନ୍ୟାରେଟିଭ୍ ଜର୍ଣ୍ଣାଲିଜିମ୍ ବା ବର୍ଣ୍ଣନାମୂଳକ ସାମ୍ବାଦିକତା ବିଷୟରେ ଦ୍ୱିପଦ କହିବା ପାଇଁ ଚାହିଁବି। ବର୍ଣ୍ଣନାମୂଳକ ସାମ୍ବାଦିକତାରେ କ'ଣ କରାଯାଏ, ଯେଉଁଭଳି ଭାବରେ ଅନ୍ୟାନ୍ୟ ରିପୋର୍ଟ ଲେଖାଯାଏ ଇନଭର୍ଟେଡ୍ ପିରାମିଡ଼୍ ଷ୍ଟାଇଲ୍ରେ, ସବୁଠୁ ଇମ୍ପୋର୍ଟାଣ୍ଟ ଖବରଟା ଆଗେ, ତାପରେ ତା'ଠୁ ଲେସ୍ ଇମ୍ପୋର୍ଟାଣ୍ଟ, ତାପରେ ତା'ଠୁ ଲେସ୍ ଇମ୍ପୋର୍ଟାଣ୍ଟ, ଆଉ ଛଅଟି କ କ'ଣ କାହିଁକି କେମିତି କେଉଁଠି, ତାକୁ ପ୍ରଥମ ପାରାଗ୍ରାଫରେ ହିଁ ଦେବାର ଗୋଟେ ଚେଷ୍ଟା କରାଯାଏ। ଏଇ ଯେଉଁ ଷ୍ଟାଇଲରେ ସାଧାରଣତଃ ନ୍ୟୁଜ୍ ଲେଖାଯାଏ ସେ ଷ୍ଟାଇଲରେ ଆପଣ ଲେଖନ୍ତୁ ନାହିଁ। ଆପଣ ଗପ ଲେଖିବା ଷ୍ଟାଇଲରେ ଲେଖନ୍ତୁ। ଗପରେ ଯେମିତି ଗୋଟେ ଧରାବନ୍ଧା ନିୟମ କିଛି ନାହିଁ, ଆପଣ ଯେକୌଣସି ଭାବରେ ତାକୁ ଆରମ୍ଭ କରିପାରନ୍ତି, ସେହିଭଳି ଭାବରେ ଡେଭଲପମେଣ୍ଟ ରିପୋର୍ଟିଂ ଗୁଡ଼ିକ ଲେଖନ୍ତୁ, ତାହେଲେ ତାହା ବେଶୀ ଅପିଲିଂ ହେବ, ଲୋକଙ୍କ ପାଖକୁ ବେଶୀ ପହଞ୍ଚିବ। ଦ୍ୱିତୀୟ କଥା ଯେଉଁଟା ମୁଁ କହିବା ପାଇଁ ଚାହିଁବି ଯେ ବିଷୟଟାକୁ ଭଲ ଭାବରେ ବୁଝିବେ, ବିଷୟଟାର ପ୍ରବେଶ ନିହାତି ଆବଶ୍ୟକ। ତୃତୀୟ କଥା, ଉନ୍ନୟନମୂଳକ ସାମ୍ବାଦିକତାରେ ସାଧାରଣ ମଣିଷର କଥା ଆପଣ ବେଶୀ କୁହନ୍ତୁ। ସାଧାରଣ ମଣିଷ ଯେକୌଣସି ଇସ୍ୟୁ ବା ଇଭେଣ୍ଟରେ ଯେଉଁଭଳି ଭାବରେ ସେ ଷ୍ଟେକ୍ ହୋଲ୍ଡର ହେଉଛି, ତାକୁ ଟିକେ ବେଶୀ ଗୁରୁତ୍ୱ ଦିଅନ୍ତୁ, ତା କଥା ଟିକେ ବେଶୀ କୁହନ୍ତୁ, ତା ପର୍ସପେକ୍ଟିଭରେ ଦେଖିବାର ଆପଣ ବେଶୀ ଚେଷ୍ଟା କରନ୍ତୁ। ଚତୁର୍ଥ କଥା ଯେଉଁଟା ମୁଁ କହିବା ପାଇଁ ଚାହିଁବି ଉନ୍ନତି ଉନ୍ନୟନମୂଳକ ସାମ୍ବାଦିକତା କ୍ଷେତ୍ରରେ, ନେଗେଟିଭିଟିରୁ ଜାଣିଶୁଣି ନକାରାତ୍ମକ କଥା କହିବାଠୁ ଟିକେ ଦୂରେଇ ରହିବାର ଚେଷ୍ଟା କରନ୍ତୁ, ସକାରାତ୍ମକ ଭାବରେ ଜିନିଷକୁ ଦେଖିବାର ଚେଷ୍ଟା କରନ୍ତୁ। ତା ଅର୍ଥ ଏଇଆ ନୁହଁ ଯେ ଆପଣ ଯେଉଁ କଥାଟା ଘଟି ନାହିଁ ତାକୁ ଘଟିଛି ବୋଲି ଲେଖନ୍ତୁ, ଯାହା ଦିଆଯାଇ ନାହିଁ ତାକୁ ଦିଆଯାଇଛି ବୋଲି ଲେଖନ୍ତୁ, ବା ଯାହା ଘଟିଛି ତାହା ଘଟି ନାହିଁ ବୋଲି ଲେଖନ୍ତୁ। ମୁଁ ଆଦୌ ସେ କଥା କହିବା ପାଇଁ ଚାହିଁବି ନାହିଁ, କାରଣ ସାମ୍ବାଦିକତାର ମୂଳ ତତ୍ତ୍ୱଟେ ହେଲା ସତ୍ୟ ଉପରେ ଆଧାରିତ। ସତ୍ୟକୁ ଛାଡ଼ିଦେଲେ ସାମ୍ବାଦିକତା ଆଉ ସାମ୍ବାଦିକତା ଭାବରେ ରହିବ ନାହିଁ। କିନ୍ତୁ ମୋର ଯେଉଁ ବକ୍ତବ୍ୟ ଆପଣମାନଙ୍କୁ କହିବାକୁ ଅଛି ତାହା ହେଲା, ପୋଜିଟିଭ୍ ଫ୍ରେମ୍ ଅଫ୍ ମାଇଣ୍ଡରେ ନିଅନ୍ତୁ, ଗୋଟେ ଓରା ଅଫ୍ ପଜିଟିଭିଟି ବା ସକାରାତ୍ମକ ବାତାବରଣ ସୃଷ୍ଟି କରିବା ଦିଗରେ ଆପଣଙ୍କର ଲେଖା ଯେମିତି ସହାୟକ ହେବ ସେ ଦିଗରେ ଆପଣ ଧ୍ୟାନ ଦିଅନ୍ତୁ। ସଜେସନ୍ସ ଦିଅନ୍ତୁ, ସମସ୍ୟାକୁ ଉପସ୍ଥାପନ କରିବେ, ହଁ ସମସ୍ୟା ଉପସ୍ଥାପନ କରିବା ଉଚିତ। ସାଧାରଣତଃ ସାଧାରଣ ରିପୋର୍ଟରେ ସମସ୍ୟାଗୁଡ଼ିକ ହିଁ ଉପସ୍ଥାପନ କରାଯାଏ, କିନ୍ତୁ ଉନ୍ନୟନମୂଳକ ରିପୋର୍ଟିଂରେ ଡେଭଲପମେଣ୍ଟ ଜର୍ଣ୍ଣାଲିଜିମ୍ରେ ସମସ୍ୟା ସହିତ ତାର ସମାଧାନର କ'ଣ କ'ଣ ବାଟ ଅଛି ବା କିଏ କ'ଣ କହୁଛନ୍ତି ସେ ବିଷୟରେ, ଯେଉଁ ବିଶେଷଜ୍ଞମାନେ ଅଛନ୍ତି ସେମାନେ କ'ଣ କହୁଛନ୍ତି, ସରକାର କେଉଁ ଷ୍ଟେପ୍ସ ନେବା କଥା ବା ଯାହା କରୁଛନ୍ତି ତାହା କରିବା କଥା ନୁହଁ, ଇଏ ବିଷୟରେ ପରିଷ୍କାର ଭାବରେ ସଜେସନ୍ସ ବା ପରାମର୍ଶ ଆପଣ ଦେବା ଉଚିତ ହେବ। ସବଜେକ୍ଟ କ'ଣ ନେବେ, ଉନ୍ନୟନମୂଳକ ସାମ୍ବାଦିକତା କରିବେ ହଁ, କେଉଁ ବିଷୟରେ ଲେଖିବେ, ଏ କଥା ଯଦି ଆପଣମାନେ ଭାବୁଛନ୍ତି ତାହେଲେ ଆପଣମାନଙ୍କୁ କହିଦିଏ ଯେ ଆପଣମାନଙ୍କ ଚାରିପଟକୁ ଅନାନ୍ତୁ, ବିଶେଷ କରିକି ପବ୍ଲିକ୍ ୟୁଟିଲିଟି ଗୁଡ଼ିକ ନିଅନ୍ତୁ ଯେଉଁଥିରେ ସାଧାରଣ ଲୋକଙ୍କର ସମ୍ପୃକ୍ତି ଅଧିକ। ଉଦାହରଣ ସ୍ୱରୂପ ଧରନ୍ତୁ ହସ୍ପିଟାଲକୁ ନିଅନ୍ତୁ, ସ୍କୁଲକୁ ନିଅନ୍ତୁ, ତହସିଲ ଅଫିସ୍ ନିଅନ୍ତୁ, ଯେଉଁଠି ଯେଉଁଠି ସାଧାରଣ ଲୋକଙ୍କର ସମ୍ପୃକ୍ତି ବେଶୀ ରହିଛି, ଚାଷବାସ କ୍ଷେତ୍ରକୁ ନିଅନ୍ତୁ, ସାଧାରଣ ବ୍ୟବସାୟ ବାଣିଜ୍ୟ କ୍ଷେତ୍ରକୁ ନିଅନ୍ତୁ, ବଜାର ହାଟ ବଜାରକୁ ନିଅନ୍ତୁ, ସେଠି ଲୋକମାନଙ୍କର ସମସ୍ୟା କଥା ଦେଖନ୍ତୁ। ଲୋକମାନେ ଯେଉଁଠି ବେଶୀ ସମସ୍ୟାରେ ପଡ଼ୁଛନ୍ତି ସେ ସମସ୍ୟାକୁ ବୁଝିବାକୁ ଚେଷ୍ଟା କରନ୍ତୁ ଏବଂ ତାର ସମାଧାନର ବାଟ ଯେଉଁଠି ଅଛି ତାକୁ ନେଇକି ଷ୍ଟୋରି ଲେଖନ୍ତୁ, ସିଏ ଭଲ ଉନ୍ନୟନମୂଳକ ସାମ୍ବାଦିକତା ହୋଇପାରିବ। ଉନ୍ନୟନମୂଳକ ସାମ୍ବାଦିକତା ବିଷୟରେ ଆଜି ଏତିକି, ପରବର୍ତ୍ତୀ ସମୟରେ ଅନ୍ୟ କୌଣସି ବିଷୟକୁ ନେଇକି ପୁଣି ଆପଣମାନଙ୍କ ସାମ୍ନାରେ